ଜନ୍ମରେ ଥରେ ଦର୍ଶନ କର ପିଣ୍ଡ ପ୍ରାଣ କାଳ କାଳ ପିଣ୍ଡ ପ୍ରାଣ କାଳ କାଳ ନୁହ ଇଚିର ଦୁର୍ଲଭ ଜନ୍ମରେ ଥରେ ଦର୍ଶନ କର ଦୁର୍ଲଭ ଜନ୍ମରେ ଥରେ ଦର୍ଶନ କର ପଥର ଖଣ୍ଡେ ଖସି ପଡ଼ିଛି ବ୍ରହ୍ମାଣ୍ଡେ ଚିହ୍ନାଇ ହେଉଛି ହୃଦେ ସମ୍ଭାଳି ଧର ପରଶୁ ପଥର ଖଣ୍ଡେ ଖସି ପଡ଼ିଛି ବ୍ରହ୍ମାଣ୍ଡେ ଚିହ୍ନାଇ ହେଉଛି ହୃଦେ ସମ୍ଭାଳି ଧର ଏହିପରି ମୋ ଦେହରେ ଆଉ କି ମିଳିବ ଥରେ ମାଳ ଗୁନ୍ଥି ବାନ୍ଧି ରଖ ହୃଦରେ ହାର ଦୁର୍ଲଭ ଜନ୍ମରେ ଥରେ ଦର୍ଶନ କର ଦୁର୍ଲଭ ଜନ୍ମରେ ଥରେ ଦର୍ଶନ କର ଜାଣୁଛ ସକଳ ବିଧି ବିଚାରିଲେ ସର୍ବସିଦ୍ଧି ଜନ୍ମ ମରଣ ଏ ଦେହକୁ ଅସାର ଜାଣୁଛ ସକଳ ବିଧି ବିଚାରିଲେ ସର୍ବସିଦ୍ଧି ଜନ୍ମ ମରଣ ଏ ଦେହକୁ ଅସାର ସ୍ୱାମୀ ନାମେ ଅହଙ୍କାର ସର୍ବେ କର ନିରନ୍ତର ତେବେ ଜନ୍ମ କଷ୍ଟରୁ ହୋଇବ ପାର ଦୁର୍ଲଭ ଜନ୍ମରେ ଥରେ ଦର୍ଶନ କର ଦୁର୍ଲଭ ଜନ୍ମରେ ଥରେ ଦର୍ଶନ କର ଛୁଜାକୁ ହିତ ସକଳ ଏ ପଶୁଭୂତ ନିଦାନ କାଳକୁ ସର୍ବେ ହେବ ଅନ୍ତର କରିଅ ଛୁଜାକୁ ହିତ ସକଳ ଏ ପଶୁଭୂତ ନିଦାନ କାଳକୁ ସର୍ବେ ହେବ ଅନ୍ତର କୋମଳ ଶରୀର ଅଙ୍ଗ ଅବଶ୍ୟ ନାଶ ଜୀବ ହେତୁ ଚେତା ଜ୍ଞାନ ଧ୍ୟାନ ହେବ ପାଶ୍ୱର ଦୁର୍ଲଭ ଜନ୍ମରେ ଥରେ ଦର୍ଶନ କର ଦୁର୍ଲଭ ଜନ୍ମରେ ଥରେ ଦର୍ଶନ କର ଯେଉଁପରି ଏ ଦେହରେ ଅଛି ପୁରୀ କାମ କ୍ରୋଧ ଲୋଭ ମୋହ ବହି ଶରୀର ଜନ ଘଟେ ଯେଉଁପରି ଏ ଦେହରେ ଅଛି ପୁରୀ କାମ କ୍ରୋଧ ଲୋଭ ମୋହ ବହି ଶରୀର ଶ୍ରୀ ଗୁରୁ ଚରଣ ଧାଇ ଭଣେ ଭୀମସେନ ଭୋଇ নিরন্তরে বহু অছি নয়ন নীর দুর্লভ জন্মরে থরে দর্শন কর দুর্লভ জন্মরে থরে দর্শন কর পিণ্ড প্রাণ কাল কাল পিণ্ড প্রাণ কাল কাল নুহই চির দুর্লভ জন্মরে থরে দর্শন কর দুর্লভ জন্মরে থরে দর্শন কর দুর্লভ জন্মরে থরে দর্শন কর।